ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ର ଅର୍ଥନୈତିକ କମିଟି ବୈଠକରେ ଗତକାଲି 15,004 କୋଟି ଟଙ୍କା ବ୍ୟୟରେ 6 ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଅନୁମୋଦିତ ରେଳ ପ୍ରକଳ୍ପ ମଧ୍ୟରେ ଉତ୍ତର ଓଡ଼ିଶାର 3 ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶାର 3 ପ୍ରକଳ୍ପ ରହିଛି। ସମସ୍ତ 6 ପ୍ରକଳ୍ପ ରାଜ୍ୟର ଆକାଂକ୍ଷୀ ଜିଲ୍ଲା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିର୍ମାଣ କରାଯିବ। ଦକ୍ଷିଣ ଓଡ଼ିଶାର ଗୁଣୁପୁର ଫେରୁବାଲିର 73.6 କିଲୋମିଟର, ମାଲକାନଗିରି ଭଦ୍ରାଚଳମ୍ ପାଣ୍ଡୁରଙ୍ଗାପୁରମ୍ର 173.6 କିଲୋମିଟର, ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଜୁନାଗଡ଼ ନବରଙ୍ଗପୁରର 116.2 କିଲୋମିଟର ନୂତନ ରେଳପଥ ନିର୍ମାଣ ହେବ। ସେହିପରି ଉତ୍ତର ଓଡ଼ିଶାରେ ବାଦାମ ପାହାଡ଼ କେନ୍ଦୁଝରଗଡ଼ର 82 କିଲୋମିଟର, ଗୋରୁ ମହିଷାଣୀ ବାଙ୍ଗିରିପଶି 85.6 କିଲୋମିଟର ଏବଂ ବୁଢ଼ାମରା ଚାକୁଳିଆର 60 କିଲୋମିଟର ନୂତନ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। କେନ୍ଦ୍ର ସରକାର ଓଡ଼ିଶାରେ ରେଳର ବିକାଶ ପାଇଁ 15,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ରାଜ୍ୟର ରେଳ ଭିଭିଭୂମିକୁ ସୁଦୃଢ଼ କରିବ ବୋଲି କହିଛନ୍ତି। ନୂତନ ରେଳ ପ୍ରକଳ୍ପ ମଞ୍ଜୁରୀ ଦ୍ୱାରା ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଆର୍ଥିକ ଅଭିବୃଦ୍ଧି ହେବା ସହ ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସଂଶୋଧିତ ପ୍ରଧାନମନ୍ତ୍ରୀ ଜୀବନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାକୁ 2028-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଏହାର ପରିସରରେ ଲିଗ୍ନୋସେଲୁଲୋସିକ୍ ଫିଡ୍ ଷ୍ଟକ୍ରୁ ଉତ୍ପାଦିତ ଜୈବ ଇନ୍ଧନ ଯଥା କୃଷି ଓ ଜଙ୍ଗଲ ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟବସ୍ତୁ, ସିନ୍ଥେସିସ୍ ଗ୍ୟାସ୍, ଶୈବାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି। କୃଷକମାନଙ୍କୁ କୃଷି ବର୍ଜ୍ୟ ସାମଗ୍ରୀ ପାଇଁ ଲାଭଦାୟକ ଆୟ ପ୍ରଦାନ କରିବା, ପରିବେଶ ପ୍ରଦୂଷଣର ମୁକାବିଲା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଭାରତର ଇନ୍ଧନ ସୁରକ୍ଷାରେ ଯୋଗଦାନ ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ହର୍ ଘର୍ ତିରଙ୍ଗା ଅଭିଯାନକୁ ବ୍ୟାପକ କରିବା ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅଭିଯାନରେ ସମସ୍ତେ ସାମିଲ ହୋଇ ଦେଶର ଏକତା ଏବଂ ଦେଶଭକ୍ତି ଭାବନାକୁ ଉତ୍ସାହିତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଆସନ୍ତା 13 ଜିଲ୍ଲାସ୍ତରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ତ୍ରିରଙ୍ଗା ସଂଗୀତ ସମସ୍ତ ସମାରୋହରେ ପରିବେଷଣ କରାଯିବ। ଆସନ୍ତା 13-15 ମଧ୍ୟରେ ଜିଲ୍ଲାର ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଶପଥପାଠ ଅନୁଷ୍ଠିତ ହେବ ବୋଲି ବୈଠକରୁ ସୂଚନା ମିଳିଛି। ସ୍ୱାଧୀନତା ଦିବସ ଅବସରରେ ହର୍ ଘର୍ ତିରଙ୍ଗା ଅଭିଯାନ ଅଧୀନରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକଘର ସମେତ ଜିଲ୍ଲାର 302 ଶାଖା ଡାକଘର, 55 ଉପଡାକଘରରେ ତିରଙ୍ଗା ପତାକା ବିକ୍ରି ଆରମ୍ଭ ହୋଇଛି। ସବୁ ବର୍ଗର ନାଗରିକ ତିରଙ୍ଗା ପତାକା ନେଇ ଘରେ ଲଗାଇବାକୁ ବିଭାଗୀୟ ଅଧିକାରୀ ପରାମର୍ଶ ଦେଇଛନ୍ତି। କଟକ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍କିଟାଲର ନୂତନ କୋଠାରେ ସମ୍ପ୍ରସାରଣ କାର୍ଯ୍ୟ ସମୟରେ 3 ଗୁରୁତର ଆହତ ହେବା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଗତକାଲି ଆହତଙ୍କୁ ଭେଟିବା ସହ ସେମାନଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଫ୍ୟାଲେରିଆ ନିରାକରଣ ପାଇଁ ଆଜିଠାରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ସମୟରେ 1,93,00,000 ଉର୍ଦ୍ଧ୍ୱ ଲୋକଙ୍କୁ ଫ୍ୟାଲେରିଆ ନିରୋଧୀ ଔଷଧ ଦିଆଯିବା ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ 77 ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର କହିଛନ୍ତି, ଫ୍ୟାଲେରିଆ ପ୍ରବଣ ଜିଲ୍ଲା ଓ ବ୍ଲକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ବୁଲି ଔଷଧ ସେବନ କରାଇବେ, ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଆଇଏନ୍ଏସ୍ ଚିଲିକାରେ 4th ଅଗ୍ନିଶମ ପ୍ୟାସିଂ ଆଉଟ୍ ପ୍ୟାରେଡ୍ ଅନୁଷ୍ଠିତ ହୋଇଛି। ନୌସେନା ମୁଖ୍ୟ ଆଡମିରାଲ୍ କେ ତ୍ରିପାଠୀ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ପରେଡ୍ରେ 1700 ନୌସେନା ଓ 300 ତଟରକ୍ଷୀ ବାହିନୀର ନାବିକ ସାମିଲ ହୋଇଥିଲେ। କଟକ ଟ୍ୟାକ୍ସ ବାର୍ ଆସୋସିଏସନ୍ ପକ୍ଷରୁ କେନ୍ଦ୍ରୀୟ ବଜେଟ୍ 2024 ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ, ଅରୁଣ କୁମାର ସାମତ ପ୍ରମୁଖ ଏଥିରେ ଯୋଗଦେଇ ଆୟକର ଏବଂ ଦ୍ରବ୍ୟ ଓ ସେବାକର ଆୟରେ ପରିବର୍ତ୍ତନର ଦିଗ ଉପରେ ଆଲୋଚନା କରିଥିଲେ। ପ୍ୟାରିସ୍ ଅଲମ୍ପିକ୍ସରେ ପୁରୁଷ 57 କିଲୋଗ୍ରାମ ଫ୍ରି ଷ୍ଟାଇଲ୍ କୁସ୍ତିରେ ଭାରତର ଅମନ ଶେରାୱତ କାଂସ୍ୟ ପଦକ ଜିତିଛନ୍ତି। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଅମନ ପିଟରିକର କ୍ରୁଜ୍ ଡାରିଆନ୍ ଟୋଇଙ୍କୁ 13-5 ପରାସ୍ତ କରିଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 6 ପହଞ୍ଚିଛି। ପାଣିପାଗ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା ମଙ୍ଗଳବାରଠାରୁ ତିନିଦିନ ଧରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।